ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି। ଆଜି ବାବାଙ୍କର ମହାବାକ୍ୟ 27 ଜୁଲାଇ 2026 ପ୍ରାତଃ ମୁରଲୀ ବାପଦାଦା ମଧୁବନ। ଆଜି ବାବା କହୁଛନ୍ତି, ମିଠେ ବଚ୍ଚେ, ସାରା ଦୁନିଆରେ ତୁମ ପରି ଭାଗ୍ୟବାନ କେହି ନାହାନ୍ତି। ତୁମେ ରାଜ ଋଷି ଅଟ, ତୁମେ ରାଜସ୍ୱ କରିବା ପାଇଁ ରାଜଯୋଗ ଶିକ୍ଷା କରୁଛ। ଆଜିର ପ୍ରଶ୍ନ ଅଛି, ନିରାକାର ବାବାଙ୍କ ପାଖରେ କେଉଁ ସଂସ୍କାର ଅଛି ଯାହାକୁ ଏହି ସଙ୍ଗମରେ ତୁମେ ପିଲାମାନେ ମଧ୍ୟ ଧାରଣ କରୁଛ? ଉତ୍ତର ଅଛି, ନିରାକାର ବାବାଙ୍କ ପାଖରେ ଜ୍ଞାନର ସଂସ୍କାର ଅଛି। ସେ ତୁମକୁ ଜ୍ଞାନ ଶୁଣାଇ ପତିତରୁ ପାବନ କରିଦେଉଛନ୍ତି, ସେଥିପାଇଁ ତାଙ୍କୁ ଜ୍ଞାନର ସାଗର, ପତିତ ପାବନ କୁହାଯାଉଛି। ତୁମେ ପିଲାମାନେ ମଧ୍ୟ ଏବେ ସେହି ସଂସ୍କାର ଧାରଣ କରୁଛ। ତୁମେ ନିଶାର ସହିତ କହୁଛ, ଆମକୁ ଭଗବାନ ପଢ଼ାଉଛନ୍ତି, ଆମେ ତାଙ୍କଠାରୁ ଶୁଣିକରି ଶୁଣାଉଛୁ। ଗୀତ ଅଛି, ଆଖିର ଓହ ଦିନ ଆୟା ଆଜ ଜିସ୍ ଦିନ କେ ଲିଏ ହମ୍ ଇନ୍ତିଜାର କର ରହେ ଥେ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ପିଲାମାନେ ଏହି ଗୀତ ଶୁଣିଲେ ଏହି ମହିମା କାହାର? ଏକମାତ୍ର ବାବାଙ୍କର। ଶିବାୟ ନମ। ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି ନା, ପିଲାମାନେ ଜାଣିଛନ୍ତି ସେ ଆମର ପିତା ଅଟନ୍ତି। ଏପରି ନୁହେଁ ଯେ ଆମେ ସମସ୍ତେ ପିତା ଅଟୁ। ଗାୟନ ମଧ୍ୟ କରାଯାଏ, ସାରା ଦୁନିଆ ଭାଇ ଭାଇ। ସନ୍ନ୍ୟାସୀ ଅଥବା ବିଦ୍ୱାନଙ୍କ କହିବା ଅନୁସାରେ ଈଶ୍ୱର ସର୍ବବ୍ୟାପୀ କହିବା ଦ୍ୱାରା ସମସ୍ତେ ପିତା ହୋଇଯାଉଛନ୍ତି, କିନ୍ତୁ ଭାଇ ହେବା ଦ୍ୱାରା ପିତା ଜଣେ ଭଗବାନ ସିଦ୍ଧ ହେଉଛି। ଯାହାଙ୍କଠାରୁ ବର୍ଷା ମିଳିବ, ସମସ୍ତେ ପିତା ହେଲେ ବର୍ଷାର କୌଣସି କଥା ରହିବ ନାହିଁ। ପିଲାମାନେ ଜାଣିଛନ୍ତି ସବୁ ଆତ୍ମାମାନଙ୍କର ପିତା ଜଣେ, ତାଙ୍କୁ ହିଁ କୁହାଯାଉଛି ବିଶ୍ୱର ଈଶ୍ୱର ପିତା। ବିଶ୍ୱରେ କିଏ ଅଛନ୍ତି? ସମସ୍ତେ ଆତ୍ମା ଭାଇ ଭାଇ ଅଟନ୍ତି, ସମସ୍ତଙ୍କର ଈଶ୍ୱର ପିତା ଜଣେ ହିଁ ଅଟନ୍ତି। ସେହି ବାବାଙ୍କୁ ସମସ୍ତେ ପ୍ରାର୍ଥନା କରୁଛନ୍ତି, ତେବେ ଜଣଙ୍କର ହିଁ ବନ୍ଦନା ଅଥବା ପୂଜା ହେବା ଦରକାର, ତାହା ହେଲା ସତୋ ପ୍ରଧାନ ପୂଜା। ଏ କଥା ମଧ୍ୟ ବୁଝାଯାଇଛି ଯେ ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ ବାବା ସଦ୍ଗତି ପାଇଁ ଜ୍ଞାନ ଦେଉଛନ୍ତି। ଜୀବନମୁକ୍ତି ଧାମକୁ ସଦ୍ଗତି କୁହାଯାଉଛି। ଏ କଥା ଆତ୍ମାକୁ ବୁଦ୍ଧିରେ ଧାରଣ କରିବାକୁ ହେବ। ଆମର ଘର ହେଉଛି ଶାନ୍ତିଧାମ, ତାକୁ ମୁକ୍ତିଧାମ, ନିର୍ବାଣଧାମ ମଧ୍ୟ କୁହାଯାଉଛି। ସବୁଠାରୁ ଭଲ ନାମ ହେଲା ଶାନ୍ତିଧାମ। ଏଠାରେ ତ କର୍ମେନ୍ଦ୍ରିୟ ଥିବା କାରଣରୁ ଆତ୍ମାକୁ କଥା କହିବାକୁ ପଡ଼ିଥାଏ, ସୂକ୍ଷ୍ମ ବତନରେ ଇସାରା ଦ୍ୱାରା କଥା ହୋଇଥାନ୍ତି, ଶବ୍ଦ ହୋଇନଥାଏ। ତିନି ଲୋକକୁ ମଧ୍ୟ ତୁମେ ଜାଣିଗଲଣି, ମୂଳବତନ, ସୂକ୍ଷ୍ମବତନ, ସ୍ଥୂଳବତନ। ବୁଦ୍ଧିରେ ଏକଥା ଭଲ ଭାବରେ ରହିଛି, ମନୁଷ୍ୟ ସୃଷ୍ଟି ପାଇଁ ହିଁ ଗାୟନ କରାଯାଉଛି ଯେ ଏହି ସୃଷ୍ଟି ଘୁରି ଚାଲିଛି, ଏହାକୁ ବିଶ୍ୱର ଇତିହାସ ଭୂଗୋଳ କୁହାଯାଉଛି। ମନୁଷ୍ୟମାନେ ହିଁ ତ ଏହାକୁ ଜାଣିବେ ନା, ସେମାନେ ବିଶ୍ୱର ଇତିହାସ ଭୂଗୋଳ ଶୁଣାଉଛନ୍ତି। ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି, ବିଶ୍ୱର ଇତିହାସ ଭୂଗୋଳର କିପରି ପୁନରାବୃତ୍ତି ହେଉଛି ସେ ହିଁ ଜାଣିଛନ୍ତି। ଏହି ଚକ୍ରକୁ ଜାଣିବା ଦ୍ୱାରା ହିଁ ତୁମେ ଚକ୍ରବର୍ତ୍ତୀ ରାଜା ହୋଇଛ, ଗାୟନ ମଧ୍ୟ କରୁଛନ୍ତି। ଦେବତାମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ, ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ଅଛି ନା, ସେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି ଏବଂ ନିଜକୁ ସମ୍ପୂର୍ଣ୍ଣ ବିକାରୀ ବୋଲି କହୁଛନ୍ତି। ସତ୍ୟଯୁଗରେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଥବା ସମ୍ପୂର୍ଣ୍ଣ ପବିତ୍ର, କଳିଯୁଗରେ ସମ୍ପୂର୍ଣ୍ଣ ବିକାରୀ, ସମ୍ପୂର୍ଣ୍ଣ ପତିତ, ଏହା ଭାରତର ହିଁ କଥା। ବାବା ହିଁ ଆସି ଏକଥା ବୁଦ୍ଧିରେ ଧାରଣ କରାଉଛନ୍ତି, ଆଉ କେହି ଏହାକୁ ଜାଣିନାହାନ୍ତି। ସେମାନେ ତ ସତ୍ୟଯୁଗକୁ ବହୁତ ଲମ୍ବା ସମୟ ଦେଇଦେଇଛନ୍ତି, ଭାବୁଛନ୍ତି ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ସତ୍ୟଯୁଗ ଥିଲା, ତେଣୁ କାହାରି ବୁଦ୍ଧିରେ ଏକଥା ଆସୁନାହିଁ। ଏବେ ପିଲାମାନେ ଜାଣୁଛନ୍ତି ଆମେ ଏବେ ସମ୍ପୂର୍ଣ୍ଣ ବିକାରୀରୁ ସମ୍ପୂର୍ଣ୍ଣ ନିର୍ବିକାରୀ ହେଉଛୁ, ତେଣୁ ସମ୍ପୂର୍ଣ୍ଣ ପତିତରୁ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡ଼ିବ। ବାବା ବୁଝାଉଛନ୍ତି ଆତ୍ମାରେ ହିଁ ଖାଦ ମିଶିଛି, ତେଣୁ ସୁବର୍ଣ୍ଣ ଯୁଗରୁ ଲୌହ ଯୁଗ ହୋଇଯାଇଛି। ଏଠାରେ ଆତ୍ମାର ତୁଳନା କରାଯାଉଛି, ଏହାକୁ ଭଲ ଭାବରେ ବୁଝିବାକୁ ହେବ। ତୁମେମାନେ ବହୁତ ଭାଗ୍ୟବାନ ଅଟ, ତୁମ ପରି ଭାଗ୍ୟବାନ ଆଉ କେହି ନାହାନ୍ତି। ଏବେ ତୁମେ ରାଜଯୋଗରେ ବସିଛ, ତୁମେ ରାଜଋଷି ଅଟ। ରାଜତ୍ୱ ପ୍ରାପ୍ତ କରିବା ପାଇଁ ଏବେ କୌଣସି ପାଠ ପଢ଼ାଯାଇଥାଏ କି? ବାରିଷ୍ଟର କରାଇଦେବେ, କିନ୍ତୁ ବିଶ୍ୱର ମହାରାଜା କିଏ କରାଇବ? ବାବାଙ୍କ ବିନା କେହି କରାଇ ପାରିବେ ନାହିଁ। ଏଠାରେ ତ କେହି ମହାରାଜା ନାହାନ୍ତି, ସତ୍ୟଯୁଗ ପାଇଁ ତ ନିଶ୍ଚିତ ଦରକାର, ସେଥିପାଇଁ ନିଶ୍ଚିତ କାହାକୁ ଆସିବାକୁ ପଡ଼ିବ। ବାବା କହୁଛନ୍ତି, ମୁଁ ସେତେବେଳେ ଆସୁଛି ଯେତେବେଳେ ଭକ୍ତି ପୂରା ହେଉଛି। ଏବେ ଭକ୍ତି ପୂରା ହେଲା ଆଉ କୌଣସି କଥା ଏଥିରେ ଉଠାଇ ପାରିବ ନାହିଁ। ଆମକୁ ବାବା ପାଠ ପଢ଼ାଉଛନ୍ତି, ଏହି ନିଶା ରହିବା ଦରକାର। ଆମ ଆତ୍ମାମାନଙ୍କୁ ନିରାକାର ବାବା ପରମପିତା ପରମାତ୍ମା ଶିବ ପଢ଼ାଉଛନ୍ତି। ଶିବଙ୍କୁ ତ କେହି ଜାଣିନାହାନ୍ତି, ଏବେ ତୁମେମାନେ ଜାଣୁଛ। ବାବା ପୁଣି ଥରେ ସ୍ୱର୍ଗର ରାଜତ୍ୱ ସ୍ଥାପନା କରୁଛନ୍ତି। ଆମେ ତାଙ୍କୁ ମହାରାଜ ଶ୍ରୀନାରାୟଣ ଓ ମହାରାଣୀ ଶ୍ରୀଲକ୍ଷ୍ମୀ କହୁଛୁ। ଭକ୍ତି ମାର୍ଗରେ ସତ୍ୟନାରାୟଣଙ୍କର କାହାଣୀ ଶୁଣାଇଥାନ୍ତି, ଅମର କଥା ଏବଂ ତିଜିରିର କଥା ବି ରହିଛି। ବାବା ଆମକୁ ତୃତୀୟ ନେତ୍ର ମଧ୍ୟ ଦେଉଛନ୍ତି, ନରରୁ ନାରାୟଣ ହେବା ପାଇଁ କାହାଣୀ ଶୁଣାଯାଇଥାଏ। ଯେଉଁ କଥା ଅତୀତ ହୋଇଯାଇଛି ତାହା ପୁଣି ଭକ୍ତି ମାର୍ଗରେ କାମରେ ଆସୁଛି। ଏବେ ତୁମେମାନେ ବୁଝୁଛ ଯେ ବାବା ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି, ଆମେ ଏହାର ହକଦାର ଅଟୁ। ଭଗବାନ ତ ସ୍ୱର୍ଗର ରଚୟିତା ଅଟନ୍ତି ନା, ଆମେ ଭଗବାନଙ୍କର ସନ୍ତାନ ଅଟୁ। ତେବେ ଆମେ ସ୍ୱର୍ଗରେ କାହିଁକି ନାହୁଁ, କଳିଯୁଗରେ କାହିଁକି ପଡ଼ିଛୁ? ପରମପିତା ପରମାତ୍ମା ଏବେ ନୂଆ ଦୁନିଆ ରଚନା କରୁଛନ୍ତି। ଭଗବାନ କ'ଣ କେବେ ପୁରୁଣା ଦୁନିଆ ରଚନା କରିବେ? ପ୍ରଥମେ ନୂଆ ଦୁନିଆ ସ୍ଥାପନ କରୁଛନ୍ତି, ତାପରେ ପୁରୁଣା ଦୁନିଆର ବିନାଶ କରାଇବେ। ତୁମେ ଜାଣିଛ ଆମେ ସତ୍ୟଯୁଗ ପାଇଁ ରାଜ୍ୟ ନେଉଛୁ। ସତ୍ୟଯୁଗରେ କେଉଁମାନେ ରହିବେ? ସେଠାରେ ଏହି ଲକ୍ଷ୍ମୀ ନାରାୟଣଙ୍କର ବଂଶାବଳୀ ହେବ, ଏବଂ ଆହୁରି ମଧ୍ୟ ରାଜାମାନେ ରହିବେ ନା? ଯାହାର ଚିହ୍ନ ହେଲା ବିଜୟମାଳା, ପିଲାମାନେ ଜାଣିଛନ୍ତି ଯେ ଏବେ ଆମେ ବିଜୟମାଳାରେ ଗୁନ୍ଥା ହେବା ପାଇଁ ପୁରୁଷାର୍ଥ କରୁଛୁ। ଦୁନିଆରେ ମାଳାର ଅର୍ଥ କେହି ଜାଣିନାହାନ୍ତି ଯେ ଏହା କାହିଁକି ପୂଜା କରାଯାଇଥାଏ। ଉପରେ ଥିବା ଫୁଲ କିଏ? ମାଳାକୁ ଗଡ଼ାଇ ଗଡ଼ାଇ ଫୁଲକୁ ନମସ୍କାର କରି ପୁଣି ଥରେ ମାଳା ଗଡ଼ାଇଥାନ୍ତି। ଏଥିପାଇଁ ମାଳା ଗଡ଼ାଇଥାନ୍ତି ଯେ ବୁଦ୍ଧି ବାହାର ଦୁନିଆକୁ ଚାଲି ନ ଯାଉ, ଭିତରେ ରାମ ରାମର ଧୂନ ଲଗାଇଥାନ୍ତି, ଯେପରି ବାଜା ବାଜିଥାଏ, ବହୁତ ଅଭ୍ୟାସ କରିଥାନ୍ତି। ଏସବୁ ହେଲା ଭକ୍ତି ମାର୍ଗର କଥା। ହଁ, ବହୁତ ଭକ୍ତି କରୁଥିଲେ କେବେ କୌଣସି ବିକର୍ମ କରିବେ ନାହିଁ। ବହୁତ ଭକ୍ତି କଲାବାଲଙ୍କ ପାଇଁ ଭାବନ୍ତି ଯେ ଇଏ ବହୁତ ସତ୍ୟବାଦୀ ହୋଇଥିବେ। ମନ୍ଦିରରେ ମାଳା ରଖାଯାଇଥାଏ, ମାଳା ଗଡ଼ାଇବା ସମୟରେ ମୁଖରେ ରାମ ରାମ କହିଥାନ୍ତି। ବହୁତ ଲୋକ ଭାବନ୍ତି ଯେ ଭକ୍ତି କରିବା ଦ୍ୱାରା ପାପ ହୋଇନଥାଏ। କହନ୍ତି ନବଧା ଭକ୍ତି କରିବା ଦ୍ୱାରା ମନୁଷ୍ୟ ପାପମୁକ୍ତ ହୋଇଯାଇଥାନ୍ତି, କିନ୍ତୁ ଏପରି କିଛି ବି ହୋଇନଥାଏ। ଏହା ଏକ ନାଟକ ଅଟେ, ଏଥିରେ ସତୋ ପ୍ରଧାନ ସତୋ ରଜୋ ତମରେ ସମସ୍ତଙ୍କୁ ଆସିବାକୁ ହିଁ ହେବ। ଘରକୁ ଜଣେ ହେଲେ ମଧ୍ୟ ଫେରିଯାଇପାରିବେ ନାହିଁ। ଯେପରି ଉପରେ ଜାଗା ଖାଲି ହୋଇଯାଉଛି, ସେହିପରି ଏଠାରେ ମଧ୍ୟ ବହୁତ ଜାଗା ଖାଲି ହୋଇଯିବ। ଦିଲ୍ଲୀର ଆଖପାଖରେ ମିଠା ନଦୀ କୂଳରେ ରାଜଧାନୀ ହେବ, ସମୁଦ୍ର ପଟେ ରାଜଧାନୀ ହୋଇନଥାଏ। ସତ୍ୟଯୁଗରେ ଏହି ବମ୍ବେ ଆଦି ରହିବ ନାହିଁ, ତାହା ପ୍ରଥମେ ମାଛ ଧରିବାର ପେଠସ୍ଥଳୀ ଥିଲା, ମାଛ ଧରାଳି ସେଠାରେ ରହୁଥିଲେ। ଏବେ ତ ସମୁଦ୍ରକୁ କେତେ ଶୁଖାଇ ଦେଇଛନ୍ତି, ପୁଣି ମଧ୍ୟ ସେଠାରେ ମାଛଧରା କେନ୍ଦ୍ର ହେବ। ସତ୍ୟଯୁଗରେ ତ ବମ୍ବେ ରହିବ ନାହିଁ, ସେଠାରେ କୌଣସି ପାହାଡ଼ ଆଦି ବି ରହିବ ନାହିଁ, କେଉଁଆଡ଼େ ଯିବା ଦରକାର ପଡ଼ିବ ନାହିଁ। ଏଠାରେ ମନୁଷ୍ୟ ଥକି ଯାଇଥିବାରୁ ଆରାମ କରିବାକୁ ଯାଇଥାନ୍ତି। ସତ୍ୟଯୁଗରେ ଥକିଯିବା ଭଳି କୌଣସି ପ୍ରକାରର ଅସୁବିଧା ହେବ ନାହିଁ, କାହିଁକି ନା ତୁମେ ସ୍ୱର୍ଗବାସୀ ହୋଇଯାଉଛ, ସେଠାରେ ସାମାନ୍ୟ ଅସୁବିଧା ମଧ୍ୟ ହେବ ନାହିଁ। ତେଣୁ ଏବେ ପିଲାମାନଙ୍କୁ ବାବାଙ୍କ ଶ୍ରୀମତରେ ଚାଲିବାକୁ ହେବ। ବାପା କହୁଛନ୍ତି, ମିଠା ଗେହ୍ଲା ପିଲାମାନେ ଶରୀର ନିର୍ବାହ ପାଇଁ କର୍ମଧନ୍ଦା ଆଦି କରିବାକୁ ହେବ। ସ୍କୁଲରେ ଛାତ୍ରମାନେ ପାଠ ପଢ଼ି ପୁଣି ଘରେ ଯାଇ ପଢ଼ିଥାନ୍ତି, ଘରର କର୍ମଧନ୍ଦା ବି କରିଥାନ୍ତି, ଏହା ମଧ୍ୟ ସେହିପରି ଅଟେ। ଏହି ପାଠପଢ଼ାରେ ତୁମର କୌଣସି ଅସୁବିଧା ନାହିଁ। ହଦ୍ର ପାଠରେ କେତେ ବିଷୟବସ୍ତୁ ରହିଥାଏ, ଏଠାରେ ତ ଗୋଟିଏ ପାଠ ଏବଂ ଗୋଟିଏ ହିଁ ପଏଣ୍ଟ ଅର୍ଥାତ୍ ମନ୍ତ୍ର ରହିଛି, ମନ୍ ମନା ଭବ, ଏହାଦ୍ୱାରା ତୁମର ପାପ ନାଶ ହେବ। ଭଗବାନ ଓବା ଚଟେ ନା, ସେମାନେ ଭାବୁଛନ୍ତି ଭଗବାନ ଦ୍ୱାପରରେ ଗୀତା ଶୁଣାଇଥିଲେ, କିନ୍ତୁ ଦ୍ୱାପରରେ ଶୁଣାଇ କ'ଣ କରିବେ। ଶ୍ରୀକୃଷ୍ଣଙ୍କ ଚିତ୍ରରେ ବହୁତ ଭଲ କଥା ଲେଖା ହୋଇଛି। ଏହି ଲଢ଼େଇ ନିମିତ୍ତ ଅଟେ, ସମସ୍ତେ ମୃତ୍ୟୁବରଣ କଲେ ଯାଇ ମୁକ୍ତି ଜୀବନ ମୁକ୍ତିକୁ ଯିବେ, କେବଳ ଲଢ଼େଇରେ ମରିବେ ନାହିଁ, ଅନେକ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ। ତେଣୁ ପିଲାମାନଙ୍କୁ କୌଣସି ପ୍ରକାରର ଦୁଃଖ ହେବା ଅନୁଚିତ। ମନୁଷ୍ୟମାନଙ୍କର ହୃଦଘାତ ହେଲେ ସେଥିରେ କୌଣସି ଦୁଃଖ ହୋଇନଥାଏ, ମୃତ୍ୟୁ ହେବ ତ ଏହିପରି ବସି ବସି ହୃଦଘାତ ହେଲା ଆଉ ସମାପ୍ତ। ଡାକ୍ତର ଆସିବା ପୂର୍ବରୁ ଆତ୍ମା ବାହାରି ଯାଇଥାଏ, ଏବେ ତ ସମସ୍ତଙ୍କର ମୃତ୍ୟୁ ହେବ, ପଛକୁ ନା ଡାକ୍ତରଖାନା ନା ଡାକ୍ତର ରହିବେ, ନା କ୍ରିୟାକର୍ମ କରିଲା ବାଲା ରହିବେ, କିଛି ବି ହେବ ନାହିଁ, ସମସ୍ତଙ୍କ ପ୍ରାଣ ଶରୀରରୁ ବାହାରିଯିବ, ମୂଷଳ ଧାରାରେ ବର୍ଷା ହେବ, ମୃତ୍ୟୁ ପାଇଁ କୌଣସି ବିଳମ୍ବ ହେବ ନାହିଁ। ଚେଷ୍ଟା କରୁଛନ୍ତି ଏଭଳି ବମ୍ ତିଆରି କରିବୁ ଯେ ମନୁଷ୍ୟ ତୁରନ୍ତ ମରିଯିବେ, ଏଭଳି ଏଭଳି ବମ୍ ତିଆରି କରୁଛନ୍ତି, ବମ୍ ତିଆରି କରିବାରେ ଉନ୍ନତି କରି ଚାଲିଛନ୍ତି। ଏହି ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି, ଡ୍ରାମାରେ ଏହି ପୂର୍ବ ପ୍ରସ୍ତୁତି ଖେଳ ରହିଛି, ସେଥିପାଇଁ କଳ୍ପକଳ୍ପ ବିନାଶ ହେଉଛି। ସତ୍ୟଯୁଗରେ ତୁମର ଏହି ଜ୍ଞାନ ରହିବ ନାହିଁ, ବାବାଙ୍କୁ ହିଁ ଏଠାକୁ ଆସି ଜ୍ଞାନ ଦେବାକୁ ପଡ଼ିବ। ସ୍ଥାପନା ହୋଇଗଲା ପୁଣି ଜ୍ଞାନର କଥା ରହିବ ନାହିଁ, ପୁଣି ଯେବେ ରାବଣ ରାଜ୍ୟ ଆରମ୍ଭ ହେବ ତେବେ ଭକ୍ତି ବି ଆରମ୍ଭ ହେବ। ଏବେ ଭକ୍ତି ପୂରା ହେଉଛି, ଏବେ ତୁମକୁ ଯୋଗବଳ ଦ୍ୱାରା ପବିତ୍ର ହେବାକୁ ପଡ଼ିବ। ପବିତ୍ର ହେବା ଦ୍ୱାରା ହିଁ ସୁଖଧାମ ଶାନ୍ତିଧାମକୁ ଯାଇପାରିବ, ଚାଟ୍ ବି ରଖିବାକୁ ପଡ଼ିବ। ଏ କଥା ତ ବୁଝିଯାଇଛ, ଆମକୁ ବାବାଙ୍କୁ ସ୍ମରଣ କରି ତମୋ ପ୍ରଧାନରୁ ସତୋ ପ୍ରଧାନ ଏହିଠାରେ ହିଁ ହେବାକୁ ପଡ଼ିବ। ଏପରି କୌଣସି ଶାସ୍ତ୍ର ଆଦିରେ ଲେଖା ହୋଇନାହିଁ। ପିଲାମାନେ ଗୀତ ଶୁଣିଲେ ଆଖିର ଓହୋ ଦିନ ଆୟାଜ, ଯେବେ ଭାରତବାସୀ ପୁଣି ରାଜାମାନଙ୍କର ରାଜା ହେଉଛନ୍ତି, ରାଜାମାନଙ୍କର ରାଜା ଅଥବା ମହାରାଜା ହେଉଛନ୍ତି, ପଛକୁ ତ୍ରେତା ଯୁଗରେ ରାଜା ରାଣୀ ହେବେ, ପୁଣି ଯେଉଁମାନେ ପୂଜ୍ୟ ମହାରାଜା ମହାରାଣୀ ଥିଲେ ସେମାନେ ଦ୍ୱାପରରେ ବାମ ମାର୍ଗରେ ଆସି ପୂଜାରୀ ହୋଇଯାଉଛନ୍ତି, ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ ହେଉଛନ୍ତି। ବାବା କହୁଛନ୍ତି ମୁଁ ପୂଜାରୀ ହେଉନାହିଁ, ଦେବତାମାନେ ପୂଜ୍ୟ ହୋଇଥାନ୍ତି, ମୁଁ ହେଉନାହିଁ, ନା ମୁଁ ପୂଜାରୀ ହେଉଛି। ଭାରତବାସୀ ଦେବୀ ଦେବତାମାନଙ୍କର ମନ୍ଦିର ତିଆରି କରି ତାଙ୍କର ପୂଜା କରୁଛନ୍ତି। ଲକ୍ଷ୍ମୀନାରାୟଣ ଯିଏ ପ୍ରଥମେ ପୂଜ୍ୟ ଥିଲେ ସେମାନେ ପୁଣି ଭକ୍ତି ମାର୍ଗରେ ଶିବ ବାବାଙ୍କର ପୂଜାରୀ ମଧ୍ୟ ହେଉଛନ୍ତି। ଯେଉଁ ଶିବ ବାବା ମହାରାଜା ମହାରାଣୀ କରାଇଥିଲେ ତାଙ୍କର ପୁଣି ମନ୍ଦିର ତିଆରି କରି ପୂଜା କରୁଛନ୍ତି। ବିକାରୀ ମଧ୍ୟ କେହି ତୁରନ୍ତ ହୋଇଯାଇନଥାନ୍ତି, ଧୀରେ ଧୀରେ ହୋଇଥାନ୍ତି। ଦେବତାମାନଙ୍କର ବାମ ମାର୍ଗର ଚିହ୍ନ ମଧ୍ୟ ଦେଖାଉଛନ୍ତି। ଯିଏ ପୂଜ୍ୟ ଲକ୍ଷ୍ମୀନାରାୟଣ ଥିଲେ ସେ ପୁଣି ପୂଜାରୀ ହୋଇଯାଇଛନ୍ତି। ପ୍ରଥମେ ପ୍ରଥମେ ଶିବଙ୍କର ମନ୍ଦିର ତିଆରି କରୁଛନ୍ତି, ସେ ସମୟରେ ପୂଜା କରିବା ପାଇଁ ହୀରାକୁ କାଟି ଶିବଲିଙ୍ଗ ତିଆରି କରୁଥିଲେ। ଏକଥା କେହି ବି ଜାଣିନାହାନ୍ତି ଯେ ପରମାତ୍ମା ଛୋଟ ବିନ୍ଦୁ ଅଟନ୍ତି। ଏ କଥା ତୁମେ ଏବେ ବୁଝୁଛ ଯେ ସେ ବଡ଼ଲିଙ୍ଗ ରୂପ ନୁହନ୍ତି, ମନ୍ଦିର ତ ବହୁତ ତିଆରି କରିବେ, ରାଜାଙ୍କୁ ଦେଖି ପ୍ରଜା ମଧ୍ୟ ଏହିପରି କରିବେ। ପ୍ରଥମେ ପ୍ରଥମେ ଶିବ ବାବାଙ୍କର ପୂଜା ହେଉଛି, ତାଙ୍କୁ କୁହାଯାଉଛି ଅବ୍ୟଭିଚାରୀ ସତୋ ପ୍ରଧାନ ପୂଜା, ପୁଣି ସତୋ ରଜୋ ତମ ଦେଇ ଆସୁଛନ୍ତି, ତୁମେ ରଜୋ ତମରେ ଆସିଥିବାରୁ ତୁମର ନାମ ମଧ୍ୟ ହିନ୍ଦୁ ରଖି ଦେଇଛନ୍ତି, ଅସଲରେ ତୁମେ ଦେବୀ ଦେବତା ଥିଲ। ବାବା କହୁଛନ୍ତି ତୁମେ ଅସଲରେ ଦେବୀ ଦେବତା ଧର୍ମର ଅଟ, କିନ୍ତୁ ତୁମେ ବହୁତ ପତିତ ହୋଇଯାଇଛ, ସେଥିପାଇଁ ନିଜକୁ ଦେବତା ବୋଲି କହିପାରୁନାହଁ, କାହିଁକି ନା ତୁମେ ଅପବିତ୍ର ଅଟ। ହିନ୍ଦୁ ନାମ ତ ବହୁତ ପଛରେ ଆସିଛି। ଏବେ ତୁମେ ଜାଣୁଛ ଆମେ ହିଁ ପୂଜ୍ୟ ଥିଲୁ। ଏବେ ସଙ୍ଗମ ଯୁଗରେ ନା ପୂଜ୍ୟ ଅଛ ନା ପୂଜାରୀ। ତୁମେ କ'ଣ କରୁଛ? ଶ୍ରୀମତ ଦ୍ୱାରା ପୂଜ୍ୟ ହେଉଛ ଏବଂ ଅନ୍ୟଙ୍କୁ ମଧ୍ୟ କରାଉଛ। ତୁମେ ହେଲ ବ୍ରାହ୍ମଣ, ତୁମର ଆତ୍ମା ପବିତ୍ର ହୋଇଯାଉଛି। ପୁରା ପବିତ୍ର ହେଲେ ଏହି ପୁରୁଣା ଶରୀର ଛାଡ଼ିବାକୁ ପଡ଼ିବ। ବାବା କହୁଛନ୍ତି ଏହା ବିଲକୁଲ ସହଜ, ବୁଢ଼ୀ ମାତାମାନଙ୍କର ଧାରଣା ହେଉନାହିଁ। ଏ କଥା ତ ବୁଝୁଛ ଯେ ଆମେ ଆତ୍ମା ଅଟୁ। ଆତ୍ମାରେ ହିଁ ଭଲ ଅଥବା ମନ୍ଦ ସଂସ୍କାର ରହିଥାଏ। ଆତ୍ମା ଯାହା କର୍ମ କରିଥାଏ ତାହା ପରଜନ୍ମରେ ଭୋଗିବାକୁ ପଡ଼ିଥାଏ। ବାବା ମଧ୍ୟ ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି। ବାବା କହୁଛନ୍ତି ହେ ପିଲାମାନେ, ଆତ୍ମ ଅଭିମାନୀ ହୁଅ। ନିରାକାର ଶିବ ବାବା ନିରାକାରୀ ଆତ୍ମାମାନଙ୍କୁ ପାଠ ପଢ଼ାଉଛନ୍ତି। ନିରାକାର ବାବାଙ୍କ ପାଖରେ ଜ୍ଞାନର ସଂସ୍କାର ଅଛି, ତାଙ୍କର ତ ନିଜର ଶରୀର ନାହିଁ। ସେ ଜ୍ଞାନର ସାଗର ପତିତ ପାବନ ଅଟନ୍ତି, ତାଙ୍କ ପାଖରେ ସମସ୍ତ ଗୁଣ ରହିଛି। ବାବା କହୁଛନ୍ତି ମୁଁ ଆସି ତୁମମାନଙ୍କୁ ପବିତ୍ର କରାଉଛି। ଯୁକ୍ତି ବି କେତେ ସହଜ, ଗୋଟିଏ ଅକ୍ଷର ମନ ମନା ଭବ, କେବଳ ମତେ ମନେ ପକାଅ, ଏହାଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ। ଏ କଥା ମଧ୍ୟ ଜାଣିଛ ଯେ ଏବେ ଆମେ ବ୍ରାହ୍ମଣ ଅଟୁ, ପୁଣି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ବୈଶ୍ୟ ଶୁଦ୍ରବଂଶୀ ହେବୁ। ଆମେ ହିଁ ଏହି 84 ଜନ୍ମର ଚକ୍ରରେ ଆସୁଛୁ। ଉପରୁ ତଳକୁ ଓହ୍ଲାଇବେ, ପୁଣି ବାବା ଆସିବେ। ବାସ୍ତବରେ ଏହି ସୃଷ୍ଟିର ଚକ୍ର ଘୁରି ଚାଲିଛି। ଏହି ସୃଷ୍ଟି ପୁରୁଣା ହେଉଛି, ପୁଣି ନୂଆ ଦୁନିଆ କରିବାକୁ ଆସୁଛନ୍ତି ବାବା। ଏହି କଥା ତ ବୁଦ୍ଧିରେ ରହୁଛି ନା? ଏହି ଚକ୍ର ବୁଦ୍ଧିରେ ରହିବା ଉଚିତ। ଏବେ ତୁମେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ, ପୁଣି ଯାଇ ସତ୍ୟଯୁଗରେ ଚକ୍ରବର୍ତ୍ତୀ ରାଜା ହେବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ଶ୍ରୀମତ ଆଧାରରେ ପୂଜ୍ୟ ହେବାକୁ ପଡ଼ିବ। ଆତ୍ମାରେ ଯେଉଁ ଖରାପ ସଂସ୍କାର ଆସିଯାଇଛି ତାକୁ ଜ୍ଞାନ ଯୋଗ ଦ୍ୱାରା ସମାପ୍ତ କରିବାକୁ ପଡ଼ିବ, ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡ଼ିବ। ଦ୍ୱିତୀୟ ନମ୍ବର, ଶରୀର ନିର୍ବାହ ଅର୍ଥେ କର୍ମ କରି ମଧ୍ୟ ପାଠ ପଢ଼ିବାକୁ ହେବ ଏବଂ ପଢ଼ାଇବାକୁ ହେବ। ଯୋଗ ବଳ ଦ୍ୱାରା ପବିତ୍ର ହୋଇ ରାଜପଦ ନେବାକୁ ହେବ। ଆଜିର ବରଦାନ ଅଛି, ନିଜର ଶ୍ରେଷ୍ଠ ସ୍ଥିତି ଦ୍ୱାରା ମାୟାକୁ ନିଜ ଆଗରେ ନତମସ୍ତକ କରୁଥିବା ସର୍ବୋଚ୍ଚ ପଦର ଅଧିକାରୀ ହୁଅ। ବିସ୍ତାରରେ ଅଛି, ଯେପରି ମହାନ ଆତ୍ମାମାନେ କେବେ ବି କାହା ନିକଟରେ ନତମସ୍ତକ ହୁଅନ୍ତି ନାହିଁ, ବରଂ ତାଙ୍କ ଆଗରେ ସମସ୍ତେ ନତମସ୍ତକ ହୋଇଥାନ୍ତି, ସେହିପରି ତୁମେମାନେ ବାବାଙ୍କ ଦ୍ୱାରା ବଛା ଯାଇଥିବା ସର୍ବଶ୍ରେଷ୍ଠ ଆତ୍ମାମାନେ କେଉଁଠି ବି କୌଣସି ପରିସ୍ଥିତିରେ ବା ମାୟାର ଭିନ୍ନ ଭିନ୍ନ ଆକର୍ଷଣ କରୁଥିବା ରୂପରେ ବି ନିଜକୁ ନୁଆଁଇ ପାରିବ ନାହିଁ। ଯଦି ଏବେଠାରୁ ସର୍ବଦା ନତମସ୍ତକ କରାଇବାର ସ୍ଥିତିରେ ସ୍ଥିତ ରହିବ, ତେବେ ଯାଇ ସର୍ବୋଚ୍ଚ ପଦ ପାଇବାର ଅଧିକାର ପ୍ରାପ୍ତ ହେବ। ଏହିଭଳି ଆତ୍ମାମାନଙ୍କ ନିକଟରେ ସତ୍ୟଯୁଗରେ ପ୍ରଜାମାନେ ସୋମାନର ସହିତ ନତମସ୍ତକ ହେବେ ଏବଂ ଦ୍ୱାପର ଯୁଗରୁ ତୁମମାନଙ୍କର ସ୍କାରକୀ ଆଗରେ ଭକ୍ତମାନେ ମୁଣ୍ଡ ନୁଆଇବେ ଏବଂ ଦ୍ୱାପର ଯୁଗରୁ ତୁମମାନଙ୍କର ସ୍ମାରକୀ ଆଗରେ ଭକ୍ତମାନେ ମୁଣ୍ଡ ନୁଆଇବେ। ସ୍ଲୋଗାନ, କର୍ମ କରିବା ସମୟରେ ଯଦି ଯୋଗର ସନ୍ତୁଳନ ଠିକ୍ ଥିବ ତେବେ କୁହାଯିବ କର୍ମଯୋଗୀ। ଆଜିର ଅବ୍ୟକ୍ତ ଇଶାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ବିସ୍ତାରରେ, କେତେକ ପିଲା କହୁଛନ୍ତି ଯେତେବେଳେ ଆମେ ଯୋଗ କରିବା ପାଇଁ ବସୁଛୁ ସେତେବେଳେ ଆତ୍ମ ଅଭିମାନୀ ହେବା ପରିବର୍ତ୍ତେ ସେବା ମନେ ପଡୁଛି, କିନ୍ତୁ ଏଭଳି ହେବା ଉଚିତ ନୁହେଁ। କାହିଁକି ନା ଶେଷ ସମୟରେ ଯଦି ଅଶରୀରୀ ହେବା ପରିବର୍ତ୍ତେ ସେବାର ମଧ୍ୟ ସଂକଳ୍ପ ଚାଲିଲା, ତେବେ ଗୋଟିଏ ସେକେଣ୍ଡରେ ପରୀକ୍ଷାରେ ଫେଲ୍ ହୋଇଯିବ। ସେହି ସମୟରେ କେବଳ ବାବାଙ୍କ ବ୍ୟତୀତ ବା ନିରାକାରୀ ନିର୍ବିକାରୀ ନିରହଙ୍କାରୀ ସ୍ଥିତି ବ୍ୟତୀତ ଅନ୍ୟ କିଛି ବି ମନେ ନ ପଡ଼ୁ, କାରଣ ସେବାର ସଂକଳ୍ପରେ ପୁଣି ବି ସାକାର ସ୍ଥିତିକୁ ଆସିଯିବ। ସେଥିପାଇଁ ଯେଉଁ ସମୟରେ ଯାହା ଆବଶ୍ୟକ ସେହିଭଳି ସ୍ଥିତି ହେବା ଦରକାର, ନଚେତ୍ ଧୋକା ମିଳିଯିବ। ଆଚ୍ଛା, ଓମ୍ ଶାନ୍ତି।